ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶାର ନିର୍ବାଚନ ପ୍ରଚାର କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆର୍ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ରାଜ୍ୟ 3 ନମ୍ଘରକେ ଭୋଟ୍ ଲାଗି ଆଇବାକାଲ ବାହାରବା ବିଜ୍ଞପ୍ତି। ସମ୍ବଲପୁର ସହିତ 6 ଲୋକସଭା ଆର୍ 42 ବିଧାନସଭା କ୍ଷେତ୍ର ଲାଗି ନାମାଙ୍କନ ହେବା ମୂଲ। ରାଇଜେ ଆଜ ମନାଯାଉଛେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମଦିନ ଆର୍ ଆଇନଜୀବୀ ଦିବସ। ଆଉର୍ ନୂଆ ସ୍ଥାୟୀ କ୍ୟାମ୍ପସ୍ ନ ହେଲା ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ଦିନିକିଆ ଗସ୍ତଥି ଆସିକରି ବ୍ରହ୍ମପୁର ଲୋକସଭା କ୍ଷେତ୍ର ଆମ୍ବପୁଆଠାରେ ଦଳ ତରଫ ହୋଇଥିବା ବିଜୟ ସଂକଳ୍ପ ସମାବେଶଟି ଯୋଗ ଦେଇଛନ୍। ସମାବେଶକେ ସମ୍ବୋଧିତ କରିକରି ଶ୍ରୀ ନଡ୍ଡା କହିଛନ୍, ରାଜ୍ୟ ଆର୍ କେନ୍ଦ୍ରର ବିଜେପି ସରକାର ହେଲେ ଓଡ଼ିଶାର ସାମଗ୍ରିକ ବିକାଶ ହୋଇପାରବା। ହେଥିଲାଗି ଭାରତୀୟ ଜନତା ପାର୍ଟିକେ ଖୁବ୍ ସଂଖ୍ୟାନ ଭୋଟ୍ ଦେଇକରି ପାର୍ଟିକେ ଜିତାବାର ଲାଗି ସେ ଲୋକମାନଙ୍କୁ ଅନୁରୋଧ କରିଛନ୍। ସେନ୍ତା ଝାରସୁଗୁଡ଼ା ନ ଏଚ୍ଏନ୍ ଆଉ ଟିକେ ସମୟ ଉତ୍ତରୁ ବିଜେପି ତରଫ ଗୋଟିଏ ରୋଡ୍ ଶୋ ହେବାରକେ ଯାଉଛି। ହେଥି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଆର୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଆଡ଼େ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଜି ଦିନିକିଆ ଓଡ଼ିଶା ଗସ୍ତନ ଆସିକରି କଟକ ଜିଲ୍ଲାର ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଇଲାକାର ନିଶ୍ଚିନ୍ତ କୋଇଲି ବ୍ଲକର କୁଳିଆ ପଡ଼ିଆନ ଗୋଟିଏ ନିର୍ବାଚନୀ ସଭାକେ ସମ୍ବୋଧିତ କରିଛନ୍। ତାଙ୍କର ଦଳ ସରକାରକେ ଆଇଲେ ଆଶା ଆଉ ଅଙ୍ଗନବାଡ଼ି କର୍ମୀମାନଙ୍କର ମଜୁରୀ ଦୁଇଗୁଣା କରବାର ସଙ୍ଗେ ଦେଶର ବିକାଶ ଦିଗେ ଖୁବ୍ଟେ ପଦକ୍ଷେପ ନେବେ ବୋଲି ରାହୁଲ ଗାନ୍ଧୀ ତାଙ୍କର ଭାଷଣଟି କହିଛନ୍। ରାଜ୍ୟ ଲୋକସଭାର 3 ନମ୍ଘରକେପ୍ ନିର୍ବାଚନ ଲାଗି ଆଇବାକାଲ ବିଜ୍ଞପ୍ତି ବାହାରବା। ଇତାର ସହିତ ନାମାଙ୍କନ ପତ୍ର ଦାଖଲ ମୂଲ ହେବା। ଇ କ୍ଷେପେ 6 ସଂସଦୀୟ କ୍ଷେତ୍ର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଆଉ ଭୁବନେଶ୍ୱର ଲାଗି ଭୋଟ୍ ହେବା। ଇ ସଂସଦୀୟ କ୍ଷେତ୍ର ଅଧୀନତି ଥିବା 42 ବିଧାନସଭା ଆସନ ଲାଗି ଭିଲ୍ ଭୋଟ୍ ହେବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ସୂଚନା ମିଳିଛି। ଆଇବା ମେ 6 ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି। ଇତାର ଉତ୍ତରୁ 7 ଦିନ ନାମାଙ୍କନ ପତ୍ର ଯାଞ୍ଚ ହେବା ଆର୍ 9 ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ସେନ୍ତା ମେ 25 ଦିନ ଇ କ୍ଷେପେ ନିର୍ବାଚନ ଲାଗି ଭୋଟ୍ ହେବା। ଜୁନ୍ 4 ଦିନ ଫଳାଫଲ ଘୋଷଣା ହେବା ବୋଲି ସୂଚନା ମିଳିଛି। ଇନ ଜଣାଇ ଦିଆଯାଇପାରେ ଯେ ଇ କ୍ଷେପେ 94,41,797 ଜଣ ଭୋଟର ଭୋଟ୍ ଦେବେ। ଇତାର ଭିତରୁ 48,26,375 ଜଣ ପୁରୁଷ ଭୋଟର, 46,14,134 ଜଣ ମହିଳା ଭୋଟର ଆଉ 1288 ଜଣ ତୃତୀୟ ଲିଙ୍ଗୀ ଭୋଟର ଥିବାର ଜଣାପଡ଼ିଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି 176 ଜୟନ୍ତୀ। ହେଥିଲାଗି କଟକ ଜିଲ୍ଲାର ସତ୍ୟଭାମା ପୂର୍ଣ୍ଣ ଥିବା ତାଙ୍କର ଜନ୍ମଜାଗା ସହିତ ରାଜ୍ୟର ସବୁଆଡ଼େ ଜୟନ୍ତୀ କାର୍ଯ୍ୟକ୍ରମମାନ ହେଉଛି। ମଧୁବାବୁ ଭାବେ ପରିଚିତ ଉତ୍କଳ ଗୌରବ ମଧୁସୂଦନ ଦାସ ଜଣେ ସଫଳ ଆଇନଜୀବୀ ହେବାର ସଙ୍ଗେ ଓଡ଼ିଶାର ସ୍ୱାର୍ଥର ଲାଗି ଲଢ଼ୁଥିବାରୁ ତାଙ୍କର ଜନ୍ମଦିନକେ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଛି। ମଧୁବାବୁ ଥିଲେ ଓଡ଼ିଆ ଜାତିର ଗର୍ବ ଆଉ ଗୌରବ। ଜଣେ ଦକ୍ଷ ଓକିଲ ହେବାର ସଙ୍ଗେ ସେ ଓଡ଼ିଆ ଜାତୀୟତା ଆନ୍ଦୋଳନର କର୍ଣ୍ଣଧାର ଥିଲେ। ମଧୁବାବୁଙ୍କ ସ୍ୱଦେଶୀ ଆନ୍ଦୋଳନ, ଗାଁର ଉନ୍ନତି ବାବ୍ଦେ ପରିକଳ୍ପନା, ସମ୍କିରିର ମୌଳିକ ଶିକ୍ଷାର ଅଧିକାର, ପଛୁଆ ଶ୍ରେଣୀ ଲୋକମାନଙ୍କର ଉନ୍ନତିକେ ନେଇକରି ମଧୁବାବୁଙ୍କର କାମ ଆର୍ ବିଚାରଧାରା ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାକେ ଭିଲ୍ ପ୍ରଭାବିତ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଆର୍ ଓଡ଼ିଶାର ଶିଳ୍ପ, ଶିକ୍ଷା ଆର୍ ସାହିତ୍ୟର ପ୍ରସାର ଦିଗେ ତାଙ୍କର ଅବଦାନ ସବୁଦିନେ ସୁର୍ତା ହୋଇକରି ରହିବା ବୋଲି କହିଛନ୍। ସେନ୍ତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଓଡ଼ିଆ ଅସ୍ମିତା ଆର୍ ସ୍ୱାଭିମାନ ରକ୍ଷା କରବାର ସଙ୍ଗେ ଓଡ଼ିଆ ଭାଷା, ସାହିତ୍ୟ, ଶିଳ୍ପ ଆଉ ଦକ୍ଷତାର ବିକାଶ ଲାଗି ମଧୁବାବୁଙ୍କର ଅବଦାନ ଅତୁଳନୀୟ ବୋଲି ଗୋଟିଏ ବାର୍ତ୍ତାନ କହିଛନ୍। ଆଇନଜୀବୀ ଦିବସ ପାଳନ ଅବସରରେ ସମ୍ବଲପୁର ଓକିଲ ସଂଘ ତରଫ ଓକିଲମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇଥିଲା। ଏହାଛିନ୍ ସଂଘର କାର୍ଯ୍ୟାଳୟ ପରିସରର ସଭାପତି ସତ୍ୟନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ସମାରୋହ ଚାଲିଛି। ବରଗଡ଼ ଜିଲ୍ଲା ଓକିଲ ସଂଘ ତରଫ ସଭାପତି ଭୀଷ୍ମଦେବ ସରାପକର ଅଧ୍ୟକ୍ଷତାରେ ହୋଇଥିବା ସମାରୋହନ ବରିଷ୍ଠ ଓକିଲ ତ୍ରିନାଥ ସାହୁ ଆର୍ ଶରତ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇକରି ଆଇନଜୀବୀ ଦିବସ ପାଳନ ବାବଦେ ବକ୍ତବ୍ୟ ରଖିଥିଲେ। ସେନ୍ତା ପଦମପୁର ଓକିଲ ସଂଘ ତରଫ ସଭାପତି ଆନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଇନଜୀବୀ ଦିବସ ପାଳନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମାରୋହନ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାବାର ସଙ୍ଗେ ଆଜିର ଗଣତନ୍ତ୍ର ଆର୍ ନ୍ୟାୟପାଳିକା ଉପରେ ଗୋଟିଏ ଆଲୋଚନା ଚକ୍ର ହୋଇଥିଲା। ବୌଦ୍ଧନ ଜିଲ୍ଲା ପ୍ରଶାସନ, ଓକିଲ ସଂଘ, ବରିଷ୍ଠ ନାଗରିକ ମଞ୍ଚ ଆର୍ ଭିନ୍ ଭିନ୍ ଅନୁଷ୍ଠାନ ତରଫୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ତରଫୁ ଭବାନୀପାଟଣ ଜିଲ୍ଲା କୋର୍ଟ ପରିସରଠି ମଧୁବାବୁଙ୍କ ଜୟନ୍ତୀ ଆଉ ଆଇନଜୀବୀ ଦିବସ ପାଳିତ ହୋଇଥିଲା। ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ଭଲପୁରର ବସନ୍ତପୁରରେ ଥିବା ନୂଆ ସ୍ଥାୟୀ କ୍ୟାମ୍ପସ୍ର ଅନୁଷ୍ଠାନର 8 ନମ୍ଘର ବଛିରିକିଆ ସମାବର୍ତ୍ତନ ଉତ୍ସବ ଆୟୋଜ ହୋଇଯାଇଛି। ଆଇଆଇଏମ୍ ସମ୍ଭଲପୁରର ବୋର୍ଡ ଅଫ୍ ଗଭର୍ଣ୍ଣରର ଚେୟାରପର୍ସନ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ଉପସ୍ଥିତିରେ ହୋଇଥିବା ସମାବର୍ତ୍ତନ ଉତ୍ସବଟି ବନ୍ଧନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଆର୍ ସିଇଓ ଚନ୍ଦ୍ରଶେଖର ଘୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଆଇଆଇଏମ୍ ସମ୍ଭଲପୁରର ସଫଳତା ବାବଦେ ସୂଚନା ଦେଇଥିଲେ। ସମାବର୍ତ୍ତନ ଉତ୍ସବଟି 5 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଦିଆଯିବାର ସଙ୍ଗେ 190 ଜଣ ଏମ୍ବିଏ ଆର୍ 46 ଜଣ ଏକ୍ଜିକ୍ୟୁଟିଭ୍ ଏମ୍ବିଏର ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦିଆଯାଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2024 ଆଇବା ମେ 6 ତାରିଖ୍ ମୂଲ ହେବା। ଭିନ୍ ଭିନ୍ ପାଠ୍ୟକ୍ରମର ଲାଗି 6-10 ତାରିଖ ତକ୍ ଧାରିତ ସୂଚୀ ଅନୁସାରେ ପରୀକ୍ଷା ହେବା। ହେଥିର୍ଲାଗି ଓଜେଇଇ ୱେବ୍ସାଇଟ୍ର ଆଡ୍ମିଟ୍ କାର୍ଡ଼ ମିଳିପାରୁଛି। ପରୀକ୍ଷାର୍ଥୀମାନେ ଓଜେଇଇ ୱେବ୍ସାଇଟ୍ www.ojee.nic.in ଲଗ୍ଇନ୍ କରିକି ନିଜର ଆପ୍ଲିକେସନ୍ ନମ୍ଘର ଆର୍ ପାସ୍ୱାର୍ଡ ଦେଇକରି ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବେ ବୋଲି ଓଜେଇଇ ତରଫୁ ସୂଚନା ଦିଆଯାଇଛି। ଛତିଶଗଡ଼ ସିମ୍ନା ଇଲାକାନୁ ଓଡ଼ିଶାକେ ଆସୁଥିବା ଗୋଟିଏ କାର୍ନୁ ଝାରସୁଗୁଡ଼ା ଜିଲ୍ଲା ପୁଲିସ୍ର ଗୋଟିଏ ଟିମ୍ ନଗଦ 5 ଲକ୍ଷ ଟଙ୍କା ଜବତ କରିଛନ୍। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶଟି ସିମ୍ନା ଇଲାକାନ ଯାଞ୍ଚ ବେଳେ ଏହି ଟଙ୍କା ଜପ୍ତି ହୋଇଛି। ବରଗଡ଼ ଜିଲ୍ଲା ଝାରବନ୍ଦ ଥାନା ଇଲାକା କୁମିର ଗାଁ ପାଖର ଜଙ୍ଗଲଟି ଆଜି ବରହା ଆକ୍ରମଣ କରବାରୁ 2 ଜଣ କେନ୍ଦୁପତ୍ର ତୋଲାଲି ଆହତ ହୋଇଛନ୍। ସେମାନଙ୍କୁ ପଦମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଲାଙ୍ଗୀର ସୁବର୍ଣ୍ଣପୁର 57 ନମ୍ଘର ଜାତୀୟ ରାଜପଥ ହରଡ଼ଖୋଲ ପାଖେ ଆଜି ପହପହନ ଗୋଟିଏ ଯାତ୍ରୀବାହୀ ବସ୍ ଆର୍ ଟ୍ରକ୍ ଭିତରେ ଧକ୍କା ହେବାରୁ ଘଟଣା ଜାଗାନ 2 ଜଣଙ୍କର ଜୀବନ ଯାଇଛି। ମୃତକ 2 ଜଣ ହେଲେ ବସ୍ର ଡ୍ରାଇଭର ଆର୍ ହେଲ୍ପର। ହେଲେ ବସ୍ର 40 ଜଣ ଯାକ ଯାତ୍ରୀ ସୁରକ୍ଷିତ ଅଛନ୍। ବସ୍ଟା ଜୟପୁରନୁ କଟକ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା। ସୋନପୁର ପୁଲିସ୍ ଘଟଣା ଜାଗାନ ପହଞ୍ଚିକରି ଉଦ୍ଧାର ଆର୍ ତଦନ୍ତ କରିଛି। ରାଜ୍ୟକେ ଏନିମିଆ ମୁକ୍ତ କରବାର୍ ଲାଗି ଖରା ଛୁଟିନ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ଆଇରନ୍ ଆର୍ ଫଲିକ୍ ଏସିଡ୍ ବଟିକା ଦିଆଯିବା। ସ୍କୁଲ୍ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାମଟି ନିୟୋଜିତ ହେବେ ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଜଣାଯାଇଛି। ସୂଚନା ଅନୁସାରେ ସରକାରୀ ଆର୍ ସରକାରୀ ଅନୁଦାନ ପାଉଥିବା ସ୍କୁଲ୍ମାନଙ୍କର 1-5 କ୍ଲାସ୍ର ଛାତ୍ରଛାତ୍ରୀମାନଙ୍କୁ ଗୁଲାପୀ ରଙ୍ଗର ଆର୍ 6-12 କ୍ଲାସ୍ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ନୀଳ ରଙ୍ଗର ବଟିକା ଦିଆଯିବା। ବଟିକା ଦିଆଯିବାର ଆଗରୁ ପିଲାମାନଙ୍କର ଅଭିଭାବକମାନଙ୍କୁ ଏ ବାବଦେ ସୂଚନା ଦିଆଯିବ। ଖରା ଛୁଟିଠୁ ସ୍କୁଲ୍ ଖୋଲବାର ଆଗରୁ ବଟିକା ଦିଆଯିବାର କାମ ଶେଷ କରବାରକେ ଜିଲ୍ଲା ଆର୍ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ ସମ୍ଭଲପୁର ଡିଭିଜନ ଆନ୍ତଃ ବିଭାଗୀୟ କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ଗଲାକାଲିନୁ ମୂଲ ହୋଇଛି। ସମ୍ଭଲପୁର ରେଲୱେ ଷ୍ଟାଡିୟମ୍ନ ଆଇବା ମାସର 11 ତାରିଖ ତକ୍ ଚାଲବାରକେ ଥିବାର ଏହି ଟୁର୍ଣ୍ଣାମେଣ୍ଟଟି କ୍ରିକେଟ୍ ଭଲିବଲ୍ ବ୍ୟାଡମିଣ୍ଟନ ଟେନିସ୍ ଆର୍ ଭିନ୍ ଭିନ୍ ପ୍ରତିଯୋଗିତା ହେବା। ଆଇବା ମେ ମାସ ରାଜ୍ୟର ବ୍ୟାଙ୍କମାନ 10 ଦିନରୁ ଅତ୍କା ଦିନ ବନ୍ଦ ରହିବା। 4ଟା ରବିବାର ଆର୍ 2ଟା ଶନିବାରକେ ଛାଡ଼ିକି ଶ୍ରମିକ ଦିବସ ଆର୍ ଭିନ୍ ଭିନ୍ ଜାଗାନ ଭୋଟ୍ ହେଉଥିବାରୁ ସେଦିନମାନଙ୍କୁ ଭିଲ୍ ବ୍ୟାଙ୍କ ବନ୍ଦ ରହିବା। ସେନ୍ତା ଭାରତୀୟ ପୁଞ୍ଜି ବଜାର ମେ ମାସେ 8 ଦିନ କାରବାର ବନ୍ଦ ରହିବା ବୋଲି ଜଣାପଡ଼ିଛି। ରାଇଜେ ଜବର ଖରା ହେଉଛି। ଆଜି ରାଜ୍ୟର 27ଟା ଜାଗାନ ଦିନର ସବୁନୁ ଜହତାତି 40 ଡିଗ୍ରୀ ଉପରେ ଆଉ 12ଟା ଜାଗାନ ଦିନର ସବୁନୁ ଜହତାତି 43 ଡିଗ୍ରୀ ଉପରେ ଥିଲା। ରାଜ୍ୟର ସବୁନୁ ଅତ୍କାତାତି ଅନୁଗୁଳନୁ 44.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ବୌଦ୍ଧନ 44.1 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା ଟିଟିଲାଗଡ଼ନ 43.5, ବଲାଙ୍ଗୀରନ 43.3, ଭବାନୀପାଟଣାନ 43, ସୋନପୁରନ 41.3, ନୂଆପଡ଼ାନ 41.2 ଆର୍ ରାଉରକେଲାନ 40.6 ଡିଗ୍ରୀ ସେଲ୍ସିୟସ୍ ତାତି ରେକର୍ଡ କରାଯାଇଛି। ହେଲେ ଆଜି ସକାଳୁ ଆକାଶେ ମେଘ ଥିବାରୁ ସମ୍ଭଲପୁର, ହୀରାକୁଦ, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼ନ ତାତି କମିକରି ପାରା 40 ଡିଗ୍ରୀରୁ ତଲେ ରହିଥିଲା। ହେଲେ ଆଇବା 4-5 ଦିନ ତକ୍ ତାତି ଜାରି ରହିବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ମିଳିଛି। ଶେଷ ମୁଖ୍ୟ ଖବର ଫେରଖାଏ। ଓଡ଼ିଶାର ନିର୍ବାଚନ ପ୍ରଚାର କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆର୍ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ରାଜ୍ୟ 3 ନମ୍ଘରକେ ଭୋଟ୍ ଲାଗି ଆଇବାକାଲ ବାହାରିବା ବିଜ୍ଞପ୍ତି। ସମ୍ଭଲପୁର ସହିତ 6ଟା ଲୋକସଭା ଆର୍ 42ଟା ବିଧାନସଭା କ୍ଷେତ୍ର ଲାଗି ନାମାଙ୍କନ ହେବା ମୂଲ। ରାଜ୍ୟ ଆଜି ମନାଯାଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମଦିନ ଆର୍ ଆଇନଜୀବୀ ଦିବସ। ଆଉ ନୂଆ ସ୍ଥାୟୀ କ୍ୟାମ୍ପସ୍ ନହେଲା ଆଇଆଇଏମ୍ ସମ୍ଭଲପୁରର ସମାବର୍ତ୍ତନ ଉତ୍ସବ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।